ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ରୁଷ ମଧ୍ୟରେ ପ୍ରତିରକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ବିକାଶମୂଳକ ପଦକ୍ଷେପ ଲାଗି ଆସନ୍ତା ଡିସେମ୍ବର ମାସରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି। ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ 8% ଜିଡିପି ଆବଶ୍ୟକତା ରହିଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଦେଶର ଦୁଗ୍ଧ କ୍ଷେତ୍ର ଗତ 11 ବର୍ଷ ମଧ୍ୟରେ 70% ବୃଦ୍ଧି ପାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାରରେ କ୍ଷୁଦ୍ର କାର୍ ଓ ଦୁଇଚକିଆ ଯାନ ଶସ୍ତା ହେବା ଫଳରେ ମଧ୍ୟବିତ୍ତ ବର୍ଗଙ୍କୁ ମିଳୁଛି ସୁବିଧା। ଏବଂ ଅହମ୍ମଦାବାଦରେ ଚାଲିଥିବା କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିଛି ଭାରତ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଚଳିତ ବର୍ଷ ଡିସେମ୍ବର ମାସରେ ଭାରତ ଗସ୍ତରେ ଆସିବେ। ରୁଷ ପ୍ରଶାସନର ସୂଚନା ଅନୁଯାୟୀ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ବାର୍ଷିକ ସମ୍ମିଳନୀରେ ଶ୍ରୀ ପୁତିନ୍ ଯୋଗଦେବେ। ଭାରତ ଗସ୍ତ ବିଷୟ ସ୍ୱଷ୍ଟ କରି ରୁଷ ମୁଖପାତ୍ର ଦିମିତ୍ରି ପେସ୍କଭ୍ କହିଛନ୍ତି ଏହି ସମ୍ମିଳନୀ ଆସନ୍ତା ନୂଆବର୍ଷ ପୂର୍ବରୁ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ପୁତିନ୍ଙ୍କ ଭାରତ ଗସ୍ତ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। 2022 ମସିହାରେ ରୁଷ ୟୁକ୍ରେନ୍ ସଂଘର୍ଷ ପରେ ରୁଷ ନେତାଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ଭାରତ ଗସ୍ତ ନେଇ ରୁଷ ରାଷ୍ଟ୍ରପତି ଆଗ୍ରହୀ ଥିବା ଜଣାପଡ଼ିଛି। 2025 ଭଲଦାଇ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ପୁତିନ୍ କହିଛନ୍ତି ଭାରତ ରୁଷର ଏକ ଭରସାଯୋଗ୍ୟ ସହଯୋଗୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ବିଜ୍ଞ ନେତା ଓ ଦୃଢ଼ ବ୍ୟକ୍ତିତ୍ୱ ବୋଲି ସେ କହିଛନ୍ତି। ଉଭୟ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ କାରବାର ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଆଗାମୀ ଦିନରେ ଏହାକୁ ଆହୁରି ସଶକ୍ତ କରିବା ଉପରେ ରୁଷ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଉଭୟ ଦେଶ ମଧ୍ୟରେ ଥିବା ବିଭିନ୍ନ ସୁଯୋଗର ସଦ୍ବ୍ୟବହାର ଲାଗି ପଦକ୍ଷେପ ଗ୍ରହଣ କରାଯିବ। ବିଶେଷକରି ପରିବହନ କ୍ଷେତ୍ରରେ ଦେଖାଦେଉଥିବା ଅସୁବିଧାକୁ ଦୂର କରି ଯେଭଳି ସୀମାପାର ଦେୟ ବ୍ୟବସ୍ଥାକୁ ତ୍ୱରିତ କରାଯାଇପାରିବ ସେ ନେଇ ମଧ୍ୟ ଦ୍ୱିପକ୍ଷୀୟ ଆଲୋଚନା କରାଯିବ। ଏନେଇ ରୁଷ ରାଷ୍ଟ୍ରପତି ଆଗୁଆ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି କୁହାଯାଇଛି। ଉଭୟ ଦେଶ ଆନ୍ତର୍ଜାତିକ ରାଜନୈତିକ ଘଟଣାବଳୀ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବ୍ୟତୀତ ସାଂସ୍କୃତିକ କ୍ଷେତ୍ର ମଧ୍ୟ ବିକଶିତ ହେଉଥିବା ଶ୍ରୀ ପୁତିନ୍ କହିଛନ୍ତି। ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏବଂ ରୁଷ ମଧ୍ୟରେ ଗଭୀର ସମ୍ପର୍କ ରହିଛି ବୋଲି ସେ କହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ 8% ଜିଡିପି ଅଭିବୃଦ୍ଧି ଆବଶ୍ୟକ। ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀମତୀ ସୀତାରମଣ କହିଛନ୍ତି ଦେଶର ଅର୍ଥନୀତି ସହନଶୀଳ ରହିଛି ଯାହାଫଳରେ ଅନ୍ତର୍ଭୁକ୍ତିମୂଳକ ବିକାଶ ଘଟିବା ସହ ବିଶ୍ୱରେ ଦେଖାଦେଇଥିବା ମାନ୍ଦାବସ୍ଥା ସତ୍ତ୍ୱେ ଭାରତ ତା'ର ଅର୍ଥନୈତିକ ଦକ୍ଷତା ପ୍ରତିପାଦିତ କରିପାରିଛି। ସେ କହିଛନ୍ତି ଦେଶର ନିଜସ୍ୱ କ୍ଷେତ୍ର ସହ ବିଶ୍ୱସ୍ତର ପର୍ଯ୍ୟନ୍ତ ଭାରତର ବିକାଶ ଦୃଢ଼ ରହିଛି। ବିଶ୍ୱରେ ଦେଖାଦେଇଥିବା ଭୂ ରାଜନୈତିକ ଦ୍ୱନ୍ଦ୍ୱ ମଧ୍ୟରେ ଭାରତ କିଭଳି ଭାବେ ନିଜର ଅର୍ଥନୈତିକ ସ୍ଥିରତା ପ୍ରତିପାଦିତ କରିପାରିବ ତାହା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2 ଲକ୍ଷ୍ୟ ନିର୍ଦ୍ଧାରିତ କରିଛନ୍ତି। ଗୋଟିଏ ହେଉଛି 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ଏବଂ ଦ୍ୱିତୀୟଟି ହେଉଛି ଆତ୍ମନିର୍ଭର ହେବା। ବିଶ୍ୱସ୍ତରରେ ନିଜର ଆଦର୍ଶ ପ୍ରତିପାଦିତ କରି ଆତ୍ମନିର୍ଭରଶୀଳ ହେବା ଲାଗି ଦୃଢ଼ତା ଅବଲମ୍ବନ କରିବା ଉପରେ ଅର୍ଥମନ୍ତ୍ରୀ ସୀତାରମଣ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ମଧ୍ୟ ଭାରତର ଅର୍ଥନୀତିକୁ ନୀତି ନିର୍ଦ୍ଧାରଣ ମାଧ୍ୟମରେ ଦୃଢ଼ କରିବାର ଆବଶ୍ୟକତା ରହିଛି। ଗତ 11 ବର୍ଷ ମଧ୍ୟରେ ଦେଶରେ ଦୁଗ୍ଧ କ୍ଷେତ୍ର 70% ବୃଦ୍ଧି ପାଇବା ସହ ଦେଶର ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଏବେ ସାରା ବିଶ୍ୱରେ ଭାରତର ଦୁଗ୍ଧ କ୍ଷେତ୍ର ସବୁଠାରୁ ବିକଶିତ କ୍ଷେତ୍ର ଭାବେ ପରିଗଣିତ ହେଉଛି। ମନ୍ତ୍ରୀ ଶ୍ରୀ ଶାହା ଆଜି ରୋହତକ ଆଇଏମ୍ଟିରେ ନୂତନ ଭାବେ ନିର୍ମିତ ସାୱାର ଡେରି ଉଦ୍ଘାଟନ କରିବା ଅବସରରେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି 325 କୋଟି ଟଙ୍କା ନିବେଶରେ ସାୱାର ଡେରି ଦେଶର ସର୍ବବୃହତ କେନ୍ଦ୍ର ସ୍ଥାପନ କରିଛନ୍ତି। ଏହାଦ୍ୱାରା ଦୁଗ୍ଧ ଚାଷୀମାନଙ୍କ ଆବଶ୍ୟକତା ପୂରଣ ସହ ସେମାନେ ଅଧିକ ଲାଭାନ୍ୱିତ ହୋଇପାରିବେ। ଏହାଛଡ଼ା ଏହି ପ୍ଲାଣ୍ଟ ଜରିଆରେ ଏନ୍ସିଆର୍ ଅଞ୍ଚଳର ଆବଶ୍ୟକତା ମଧ୍ୟ ପୂରଣ ହୋଇପାରିବ। ଦୈନିକ 660 ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କ୍ଷମତା ଥିବା ଏହି ପ୍ଲାଣ୍ଟର କ୍ଷମତା 2028-29 ସୁଦ୍ଧା ଦୈନିକ 1000 ଲକ୍ଷ ମେଟ୍ରିକ୍ ଟନ୍ କରାଯିବାକୁ ଯୋଜନା ରହିଛି।
आज साबर डेयरी ने दूध का उत्पादन करने वाले किसानों के कल्याण के लिए लगभग 350 करोड़ से पूरे देश का सबसे बड़ा दही छाछ और योगर्ट बनाने का काम और मिठाई का प्लांट बनाने का काम आज पूरा किया। यहीं से पूरे एनसीआर की जरूरतें पूरी होगी। मित्रों, साबर डेयरी इसने साबरकांठा जिले से शुरुआत कर 9 प्रदेशों के दूध उत्पादकों के लिए एक बहुत बड़े मौके का सृजन किया है।
ଏହି ଅବସରରେ ଶ୍ରୀ ଶାହା କହିଛନ୍ତି ଦେଶରେ ସମବାୟ କ୍ଷେତ୍ରକୁ ଦୃଢ଼ କରିବା ସହ ଲୋକମାନଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଜିଏସ୍ଟି ସଞ୍ଚୟ ଉତ୍ସବ ଗତମାସ 22 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ସମାଜର ସମସ୍ତ ବର୍ଗର ଲୋକଙ୍କୁ ଲାଭ ଦେଉଥିବା ଜଣାପଡ଼ିଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଦେଶର ପରୋକ୍ଷ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି। ବିଭିନ୍ନ ସେବା ଏବଂ ସାମଗ୍ରୀ ଉପରେ ଟିକସ ହ୍ରାସ ପାଇବା ଦ୍ୱାରା ସାଧାରଣ ଲୋକେ ଆଶ୍ୱସ୍ତି ଲାଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସାମଗ୍ରିକ ବିକାଶରେ ଜିଏସ୍ଟି ସଂସ୍କାରର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ।
ये रिफॉर्म भारत की ग्रोथ स्टोरी को एक्सेलरेट करेंगे, कारोबार को और आसान बनाएंगे, निवेश को और आकर्षक बनाएंगे और हर राज्य को विकास की दौड़ में बराबरी का साथी बनाएंगे। पिछले 11 साल में देश में 25 करोड़ लोगों ने गरीबी को हराया है, गरीबी को परास्त किया है और गरीबी से बाहर निकल करके 25 करोड़ का एक बहुत बड़ा समूह नियो मिडिल क्लास के रूप में आज देश के अंदर बहुत बड़ी भूमिका अदा कर रहा है।
ଜିଏସ୍ଟି ପରିଷଦର ନିଷ୍ପତ୍ତି ଅନୁଯାୟୀ ଦୁଇଚକିଆ ଯାନ ଏବଂ କ୍ଷୁଦ୍ର କାର୍ ଉପରେ ଟିକସ ହ୍ରାସ ହେବା ପରେ ସାଧାରଣ ଏବଂ ମଧ୍ୟବିତ୍ତ ବର୍ଗର ଲୋକମାନେ ଅଧିକରୁ ଅଧିକ କ୍ରୟ କ୍ଷମତା ଆହରଣ କରିଛନ୍ତି। କ୍ଷୁଦ୍ର କାର୍ ଉପରେ ପୂର୍ବରୁ ଲାଗୁ ହୋଇଥିବା 28% ଟିକସ ବଦଳରେ ଏବେ 18% ଟିକସ ଲାଗୁ ହେଉଛି। କେନ୍ଦ୍ର ସରକାର କହିଛନ୍ତି ଛୋଟ ସହରଗୁଡ଼ିକରେ କ୍ଷୁଦ୍ର କାର୍ର ଚାହିଦା ଅଧିକ ରହିଥିବା ବେଳେ ଏବେ ମଧ୍ୟବିତ୍ତ ବର୍ଗର ପରିବାରଗୁଡ଼ିକ ତାହା କ୍ରୟ କରିପାରିବେ। ଅନ୍ୟପକ୍ଷରେ 350cc କମ୍ ଦୁଇଚକିଆ ଯାନ ଉପରେ ମଧ୍ୟ 10% ଜିଏସ୍ଟି ହ୍ରାସ କରାଯାଇଛି। ଫଳରେ ଦୈନନ୍ଦିନ ଯାତାୟତ କରୁଥିବା ଲୋକମାନଙ୍କ ପାଇଁ ଏବେ ଦୁଇଚକିଆ ଯାନ କିଣିବା ସହଜ ହୋଇପାରିବ। ଏ କ୍ଷେତ୍ରରେ ହୋଇଥିବା ଟିକସ ହ୍ରାସ ନେଇ ଜଣେ ଦୋକାନୀ କହିଛନ୍ତି,
ଜିଏସ୍ଟି ଜବ୍ ସେ ଡାଉନ୍ ହୁଆ ହେ ତୋ ବହୁତ ଜ୍ୟାଦା ମାର୍କେଟ ମେ ଲୋଗୋ ମେ ଉମଙ୍ଗ ଆ ଗିଆ ହେ। ଗଭର୍ଣ୍ଣମେଣ୍ଟ କାଫି ଅଚ୍ଛା ଟାଇମ ପେ ପୂଜା କେ ଟାଇମ ପେ ୟେ ଅଫର ଦିଆ ହେ ତୋ କୋଇ କଷ୍ଟମର ଜୋ ନହିଁ ଲେନେ ବାଲେ ଥେ ଭୋ ବି ଆପ କଷ୍ଟମର ଆ ରହେ ହେ। ଇନକ୍ୱାରୀ ବହୁତ ଜ୍ୟାଦା ବଢ଼ ଗିଆ ହେ। पहले से मेरे को लगता है 30-40% कस्टमर जो है इंक्रीज हुए हैं इंक्वायरी के लिए और रोज अच्छा खासा कस्टमर का भीड़ हो रहा है और अच्छा खासा हम लोग रोज डिलीवरी भी दे रहे हैं गाड़ी की। अष्टमी के दिन 40 गाड़ी की बुकिंग हुई है लगभग और भी बुकिंग हो रही है, धनतेरस का भी बुकिंग हो रही है और जीएसटी के बाद हम लोग अभी तक लगभग 150 गाड़ी अभी तक डिलीवरी दे दी है। मध्य वर्ग के लोग ज्यादा आ रहे हैं क्योंकि जो पहले सोच रहे थे कि गाड़ी नहीं लेंगे लेकिन अब वो प्लान कर रहे हैं गाड़ी लेने का, तो क्योंकि वो बजट है अच्छा खासा डिस्काउंट हुआ है। पहले से गाड़ी में 7,000 से लेके 15,000 हमारे होंडा के प्रोडक्ट में डिस्काउंट हुआ है गाड़ी में।
ଏହି ସବୁ ପରିବର୍ତ୍ତନ ଫଳରେ ଲୋକମାନଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି ହେବା ସହ ଉଭୟ ନିର୍ମାତା, ଉପଭୋକ୍ତା ଏବଂ ବିକ୍ରେତା ସହଜରେ ବ୍ୟବସାୟ କରିବାର ସୁବିଧା ଅନୁଭବ କରୁଛନ୍ତି ବୋଲି କୁହାଯାଇଛି। ଟେକ୍ସଟାଇଲ୍ କ୍ଷେତ୍ରରେ ଉତ୍ପାଦକତା ସହିତ ଜଡ଼ିତ ପ୍ରୋହାହନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ସରକାର ଆବେଦନର ଶେଷ ତାରିଖକୁ ବୃଦ୍ଧି କରିଛନ୍ତି। ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବିନିଯୋଗକାରୀଙ୍କ ପାଇଁ ଏହା ଏକ ସୁଯୋଗ ଯାହାଦ୍ୱାରା ଏହି ଯୋଜନାରେ ସେମାନେ ଲାଭାନ୍ୱିତ ହୋଇପାରିବେ। ଇଚ୍ଛୁକ ଆବେଦନକାରୀ ମନ୍ତ୍ରଣାଳୟର ସରକାରୀ ପୋର୍ଟାଲରେ ଏଥିପାଇଁ ଆବେଦନ କରିପାରିବେ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଇରାକର ରାଷ୍ଟ୍ରୀୟ ଦିବସ ଅବସରରେ ଇରାକର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଜୟଶଙ୍କର କହିଛନ୍ତି ଭାରତ ଏବଂ ଇରାକ ମଧ୍ୟରେ ବନ୍ଧୁତା ପ୍ରଗତିର ପଥରେ ଆଗେଇ ଯିବ। ଭାରତକୁ ସାମାଜିକ ସୁରକ୍ଷା 2025 ପାଇଁ ଉତ୍କୃଷ୍ଟ ଉପଲବ୍ଧି ନିମନ୍ତେ ଆନ୍ତଃରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ସଂଘ ଆଇଏସ୍ଏସ୍ଏ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମାଲେସିଆରେ କ୍ୱାଲାଲମ୍ପୁରରେ ଆଇଏସ୍ଏସ୍ଏ ବିଶ୍ୱ ସାମାଜିକ ସୁରକ୍ଷା ସମାବେଶରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା 2 ମ୍ୟାଚ୍ ସିରିଜ୍ର ପ୍ରଥମ ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତ ଗତକାଲିର 2 ୱିକେଟ୍ରେ 121 ରନ୍ରୁ ପ୍ରଥମ ଇନିଂସ ଜାରି ରଖିଛି। ଆମର ହସ୍ତଗତ ହୋଇଥିବା ଖବର ଅନୁଯାୟୀ ଭାରତ 4 ୱିକେଟ୍ରେ 313 ରନ୍ ସଂଗ୍ରହ କରିଛି। ଭାରତ ରୁଷ ମଧ୍ୟରେ ପ୍ରତିରକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ବିକାଶମୂଳକ ପଦକ୍ଷେପ ଲାଗି ଆସନ୍ତା ଡିସେମ୍ବର ମାସରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି। ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ 8% ଜିଡିପି ଅଭିବୃଦ୍ଧି ଆବଶ୍ୟକତା ରହିଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଦେଶର ଦୁଗ୍ଧ କ୍ଷେତ୍ର ଗତ 11 ବର୍ଷ ମଧ୍ୟରେ 70% ବୃଦ୍ଧି ପାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାରରେ କ୍ଷୁଦ୍ର କାର୍ ଓ ଦୁଇଚକିଆ ଯାନ ଶସ୍ତା ହେବା ଫଳରେ ମଧ୍ୟବିତ୍ତ ବର୍ଗଙ୍କୁ ମିଳୁଛି ସୁବିଧା ଏବଂ ଅହମ୍ମଦାବାଦରେ ଚାଲିଥିବା କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ପ୍ରଥମ ଇନିଂସ୍ ବ୍ୟାଟିଂ ଜାରି ରଖିଛି ଭାରତ। ସମ୍ବାଦ ଶେଷ ହେଲା।